ಶ್ರೀ ಶ್ರೀ ಗೋವಿಂದಾಯ ಶ್ರೀ ಕೃಷ್ಣ ಬಲರಾಮ ಶ್ರೀ ಶ್ರೀ ಜಗನ್ನಾಥ ಬಲದೇವ ಶ್ರೀಧರ ಮಹಾರಾಣಿ ಶ್ರೀ ರಾಧಾ ಕೃಷ್ಣಚಂದ್ರ ಶ್ರೀ ಶ್ರೀ ಲಕ್ಷ್ಮೀ ನೃಸಿಂಹದೇವ ಶ್ರೀ ಶ್ರೀ ಸೀತಾರಾಮ ಲಕ್ಷ್ಮಣ ಹನುಮಾನ್ ಶಂಕರ ಪಾದ ಪದ್ಮನಿವಿಧಾನ ಕರಿ ಶ್ರೀ ಗುರುದೇವ ಶ್ರೀ ಶ್ರೀಮದ್ ಭಕ್ತಿ ಸ್ವರೂಪಾನಂದ ಸ್ವಾಮಿ ಮಹಾರಾಜ ಪಾದ ಪದ್ಮನಿವೇದನ ಕರಿ ಏಸ್ಕನ ಪ್ರತಿಷ್ಠಿತಾಚಾರ್ಯ ಶ್ರೀ ಶ್ರೀಮದ ಶ್ರೀಪತಿ ವೇದಾಂತ ಸ್ವಾಮಿ ಶ್ರೀ ಮಹಾರಾಜ ಪಾದ ಪದ್ಮನಿವೇದನ ಕರಿ ಸಮಸ್ತ ಸಾಧುಗಳು ವೈಷ್ಣವ ಪ್ರಥಾ ಪುಷ್ಪ ವೈಷ್ಣವ ಸರ್ವಾನಂದ ಮಾತೃಪಣ ನಿವೇದನ ಕರಿ ಅಯ್ಯನ ಶ್ರೀಮದ್ ಭಾಗವತಂ ದಶಮ ಸ್ಕಂದ ಪಂಚಿ ಶ್ರದ್ಧಾ ಶ್ಲೋಕ ಚಾರ್ಯ ಕಥಾ ಕರಿವಾ ହେଉଛି ବିରହ ଗୀତ ବା ଯୁଗଳ ଗୀତ ଦୁଇ ଦୁଇଟି ଶ୍ଳୋକରେ ଗୋଟେ ଗୋଟେ ଭାବ ପ୍ରକାଶ ହେଇଛି ତେଣୁ ଯୁଗଳ ଗୀତ ବୋଲି କୁହାଯାଏ ବାରଟି ଯୁଗଳ ଗୀତ ଅଛନ୍ତି ଆମେ ଦୁଇ ନମ୍ବର ଏବଂ ତିନି ନମ୍ବର ଶ୍ଳୋକଟି ଦୁଇ ଦିନ ତଳେ ପାଠ କରିଥିଲେ ବା କିଛି ଦିନ ତଳେ ପାଠ କରିଥିଲେ ତା'ପରେ ବର୍ତ୍ତମାନ ବନ୍ଦ ଥିଲା ଆଜି ଠୁ ଆରମ୍ଭ ହେଲା ଚାରି ପାଞ୍ଚ ଆମେ ପାଠ କରିବା ଏଇ ଗୀତ ଏଇଟା ଗୀତ ଆକାରରେ ବୋଲାଯାଉଛି କିନ୍ତୁ ଆମର ତ ଏତେ ନାହିଁ ବୁଲିପାରିବା ନାହିଁ ତଥାପି ଚେଷ୍ଟା କରିବା ହନ୍ତ ଚୈତ୍ରମ ବଳା ଶୃଣୁତେ ହାର ହାସ ଉରସି ସ୍ଥିର ବିଜୋ ନନ୍ଦ ସୁନୁରୟମାର୍ଥ ଜନାନା ନର୍ମ ଦୁଜାରି କୁଜିତ ବେଣୁ ବୃନ୍ଦ ସୁବ୍ରଜ ବୃଷା ମୃଗ ଗାବୋ ବେଣୁ ବାଦ ଋତ ଚେତ ସାରା ଦନ୍ତ ଦଷ୍ଟ କବଳାମୃତ କର୍ଣ୍ଣା ନିର୍ଦ୍ଧିତ ଲିଖିତ ଚିତ୍ର ମିବାସନ ଇଏ କ'ଣ ହେଉଛି ଯେତେବେଳେ ଭଗବାନଙ୍କ ବେଣୁ ଗୀତ ଚାଲୁଛନ୍ତି ବେଣୁ ବାଦନ କରୁଛନ୍ତି ଭଗବାନ ସେତେବେଳେ କିଭଳି ଭାବରେ ସବୁ ପ୍ରତିକ୍ରିୟା ହେଉଛି ସେଇ ବିଷୟରେ ଗୋପୀମାନେ ବୃନ୍ଦାବନ ରହିକରି ଏସବୁ ଚିନ୍ତା କରୁଛନ୍ତି ଏଇଭଳି ଭାବରେ ହେଉଛି ତେଣୁ ଆ ପୂର୍ବ ଶ୍ଳୋକ ଆମେ ଯେଉଁ କହିଥିଲେ ପ୍ରଥମ ଦୁଇ ଏବଂ ତିନିରେ କହୁଥିଲେ କେମିତି ଭଗବାନ ଯଦି ବେଣୁ ବାଦନ କରନ୍ତି ଏଇ ତ୍ରିଭଙ୍ଗ ଲଳିତ ଭାବରେ ଯେଉଁ ରହିଛି ପାଦ ପାଖରେ ପାଦ ଏମିତି ପଙ୍କେଇକି ରଖନ୍ତି ତାପରେ ଯେଉଁ ରହିଛି କଟି ଦେଶରେ ବଙ୍କା ରହିଛନ୍ତି ବା ଗ୍ରୀବା ଦେଶରେ ବଙ୍କା ରହିଛନ୍ତି ଏବେ ତ୍ରିଭଙ୍ଗ ଲଳିତ ଭଗବାନ ରହିଛନ୍ତି ତେଣୁ ଏହିଭଳି ଭାବରେ ଭଗବାନ ଗ୍ରୀବାକୁ ମଧ୍ୟ ଏମିତି ଆଣିକିରି ସେଇ ଗୀତଟି ଆମେ କହୁଥିଲେ ବାମ ବାହୁ କୃତ ବାମ କପୋଳ ଏଇଭଳି ଭାବେ ତ୍ରିଭଙ୍ଗ ଲଳିତରେ ଭଗବାନ ବେଣୁବାଦନ କରନ୍ତି ତେଣୁ ଏଇ ଯେଉଁ ବେଣୁବାଦନ କରନ୍ତି ଏ ବେଣୁବାଦନର ଫଳରେ କ'ଣ ହେଉଥିଲା ଆମେ ଗତକାଲି ଶୁଣୁଥିଲେ ଭୀମ ଯାନ ସ୍ଥିତ ବନିତା ମାନେ ଯେଉଁ ଅପ୍ସରାମାନେ ବା ଦେବୀମାନେ ଦେବସ୍ତ୍ରୀମାନେ ଯେଉଁ ଶୁଣିକିରି ସେମାନେ ମୂର୍ଚ୍ଛା ହେଇଯାଉଥିଲେ ଏ ଶ୍ଳୋକଟି ଆମେ ଆଲୋଚନା କରିଥିଲେ ତେଣୁ ବର୍ତ୍ତମାନ ଶୁଣିବା ଯେ ହନ୍ତ ଚିତ୍ରମବଳା ଶୁଣୁତେ ହାର ହାସ ଉରସି ସ୍ଥିର ବିଦ୍ୟୁତ ଆହୁରି ବିଚିତ୍ର କଥା ଶୁଣ ହନ୍ତ ଚିତ୍ରମ ଅବଳା ଶୁଣୁତ ଇଦମ୍ ହେ ଅବଳା ଆହୁରି ବିଚିତ୍ର କଥା ଶୁଣ କ'ଣ ନା ହାର ହାସ ଉରସି ସ୍ଥିର ବିଦ୍ୟୁତ ଭଗବାନଙ୍କର ଉର ଭଗବାନଙ୍କର ବକ୍ଷ ଦେଶରେ ହାର ହାସ ବହୁତ ସୁନ୍ଦର ଭାବରେ ସ୍ଥିର ବିଦ୍ୟୁତ ଯେମିତି ବିଦ୍ୟୁତ ଚମକୁଛି ଭଗବାନଙ୍କ ଶ୍ୟାମବର୍ଣ୍ଣ ଶରୀରରେ ଯେମିତି ମେଘରେ ବିଦ୍ୟୁତ ଦେଖାଯାଏ ବିଦ୍ୟୁତ ଉତ୍ପନ୍ନ ହୁଏ ମଝିରେ ବିଦ୍ୟୁତ ଟିକେ ବିଦ୍ୟୁତ ଦେଖେଇକିରି ପୁଣି ବନ୍ଦ ହେଇଯାଏ ବିଦ୍ୟୁତ ସବୁବେଳେ ପାଇଁ ରହେ ନାହିଁ କିନ୍ତୁ ଭଗବାନଙ୍କର ଏଭଳି ଉର ରହିଛି ବା ଭଗବାନ ବକ୍ଷ ଏଭଳି ସେଠି ସ୍ଥିର ବିଦ୍ୟୁତ ରହିଛନ୍ତି ବା ଲକ୍ଷ୍ମୀ ଦେବୀ ସେଠି ରହିଛନ୍ତି ଭଗବାନ ବକ୍ଷ ଦେଶରେ ଗୋଲ୍ଡେନ ଯେଉଁ ସୁବର୍ଣ୍ଣ ରୁମାବଳୀ ରହିଛନ୍ତି ସେ ହେଉଛନ୍ତି ଲକ୍ଷ୍ମୀ ଦେବୀ ତେଣୁ ଯେମିତି ସ୍ଥିର ବିଦ୍ୟୁତ ଭଳି ସେ ରହିଛନ୍ତି ସେ କଥା ହାର ହାସ ଏଇ ଭଗବାନଙ୍କର ବହୁତ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି ହାର ଭଳି ରହିଛନ୍ତି ନନ୍ଦ ସୁନୁ ରୟ ମାର୍ତ୍ତ ଜନାନା ନନ୍ଦ ସୁନୁ ନନ୍ଦ ମହାରାଜଙ୍କ ପୁତ୍ର ଅୟଂ ଆର୍ତ୍ତ ଜନାନା ଯେଉଁମାନେ ଆର୍ତ୍ତରେ ଅଛନ୍ତି ବା ବିପଦରେ ଅଛନ୍ତି ନର୍ମଦୋ ଜରି କୁଜିତ ବେଣୁ ଯେଉଁଭଳି ଭାବରେ ତ ତାଙ୍କର ବେଣୁରେ ବେଣୁରେ ସେ ସବୁକିଛି କହିପାରିବେ। ବେଣୁରେ ଯେ ଖାଲି ମୂର୍ଚ୍ଛନା ଆସିବେ ତା ନୁହଁ, ତା ଦେହରେ ସେ ବହୁତ କଥା କରିପାରିବେ। କ'ଣ ନା ଭଗବାନ କୁହାଯାଏ, ଭଗବାନ ବେଣୁ ନାହାଦ କରିକିରି ବ୍ରହ୍ମାଙ୍କୁ ଜ୍ଞାନ ଦେଇଦେଇଥିଲେ। ଚାରୋଟି ଶ୍ଳୋକରେ ଯେଉଁ ଜ୍ଞାନ ଦେଲେ ମୁଖରେ କହିନଥିଲେ, ସେ ବେଣୁ ମାଧ୍ୟମରେ ସେ ଜ୍ଞାନ ସେ ଶ୍ଳୋକଟି କହିଥିଲେ ବେଣୁ ବାଦନ କରିକିରି। ଏଇଭଳି ଭାବରେ ଭଗବାନ ବେଣୁରେ ବହୁତ କଥା ସେ କରିପାରିବେ। ତେଣୁ ଏଠି ନର୍ମଦୋ ଜହି କୂଜିତ ବେଣୁ, ଯେଉଁ ଦୁଃଖ ଦୁଃଖ ଦୁଃଖୀମାନେ ଭଗବାନଙ୍କ ବେଣୁ ଶୁଣ ଶୁଣିକିରି ତାଙ୍କର ଆନନ୍ଦ ଉତ୍ପନ୍ନ ହୁଏ, ଦୁଃଖ ଚାଲିଯାଏ। କୂଜିତ ବେଣୁ ବୃନ୍ଦସ୍ୱ ବ୍ରଜବୃଷା ମୃଗ ଗ୍ରାହ, ଦଳ ଦଳ ଭାବରେ ବ୍ରଜର ବୃଷାମାନେ ବା ଗାଭୀମାନେ ବା ଗୋରୁମାନେ ମୃଗ ଗାଭ ବା ଅନ୍ୟାନ୍ୟ ହରିଣ ଇତ୍ୟାଦି ମୃଗ ଇତ୍ୟାଦି ବା ଗାଭୀମାନେ ବେଣୁ ବାଦ୍ୟ ହୃତ ଚେତ ସାରା, ଯେତେବେଳେ ସେମାନେ ବେଣୁ ବାଦନ ଶୁଣନ୍ତି ଦୂରରୁ ସେମାନେ ଶୁଣିକିରି ତାଙ୍କର ହୃଦୟ ହୃତ ଚେତ ସାରା ବେଣୁବାଦ ହୃତ ଅଚେତନ, ସେମାନେ ଅଚେତନ ହୋଇଯାଆନ୍ତି। ହୃତ ଅଚେତ ଅଚେତନ ହୋଇଯାଆନ୍ତି, ଶୁଣିକିରି ମୁଗ୍ଧ ହୋଇଯାଆନ୍ତି। ଦନ୍ତ ଦଷ୍ଟ କବଳା ଧୃତ କାରଣ, ଯେଉଁମାନେ ଗାଭୀମାନେ ବା ବୃଷମାନେ ଯେଉଁ ଘାସ ତୃଣ ଚରୁଥିବେ, ଚରୁଥିଲା ବେଳେ ପାଟିରେ ଥିବ, କିନ୍ତୁ ସେଇଟା ଯେତେବେଳେ ଶୁଣିଦେବେ ଏ ବେଣୁବାଦନ ଯେତେବେଳେ ଶୁଣିଦେବେ ସେହି ସମୟରେ ଦନ୍ତ ଦଷ୍ଟ କବଳା ଚୋବେଇଛନ୍ତି ସେତିକିରୁ ରହିଗଲା। ଆମର ଯେମିତି ପିଲାମାନେ ଖେଳନ୍ତି ଷ୍ଟାଚ୍ୟୁ କୁଆଡ଼େ ସବୁ ଷ୍ଟାଚ୍ୟୁ ହୋଇଯିବେ, ସେଇଭଳି ଭାବେ ଏ ବେଣୁ ନାହାଦ ଯେତେବେଳେ ଶୁଣିବେ ସେତେବେଳେ ଆଉ ଚୋବେଇବା ବନ୍ଦ ହୋଇଯିବ, ସ୍ଥିର ହୋଇଯିବେ, ଯେମିତି ସେମାନେ ମୂର୍ତ୍ତି ପାଲଟିଗଲେ ଏଇଭଳି ଭାବେ। ଏବଂ ଧୃତ କରଣା, ଧୃତ କରଣା କହିଲେ କର୍ଣ୍ଣକୁ ବହୁତ ସାବଧାନ ସହିତ ଶ୍ରବଣ କରୁଛନ୍ତି ସେ ବେଣୁ ନାହାଦ, ଧୃତ କରଣା। ନିଦ୍ରିତ ଲିଖିତ ଚିତ୍ର ମିବାସନ, ସତ ଯେମିତି ସେମାନେ ଶୋଇପଡ଼ିଲେ ବା ପ୍ରତିମୂର୍ତ୍ତି ଭଳି ରହିଛନ୍ତି, ଲିଖିତ ଚିତ୍ର ଚିତ୍ର ଯେଉଁ ଆଙ୍କି ଦେଉଛେ ସେ ହଲଚଲ ହେବେନି, ଗୋଟିଏ ସ୍ଥାନରେ ରହିବେ, ଗୋଟିଏ ଭଳି ଅବସ୍ଥାରେ ରହିବେ, ସେଇଭଳି ଭାବରେ ମାନେ ସବୁ ରହିଗଲେ। ଗାଈମାନେ ମୃଗମାନେ ବୃଷମାନେ ଏମାନେ ସବୁ ଶୁଣିକିରି ବେଣୁବାଦନ ଶୁଣିକିରି ଏଇଭଳି ଭାବରେ ସ୍ତବ୍ଧ ହୋଇଗଲେ। ଯେଉଁ ତୃଣ ପାଟିରେ ନେଇଛନ୍ତି ଚୋବି ଖାଇବା ପାଇଁ, ସବୁବେଳେ ତାଙ୍କୁ ଦେଖିବା ଗାଭୀମାନେ ଯେଉଁ ରହିଛନ୍ତି ସେମାନେ ଦୁଇ ଥର ଖାଦ୍ୟ ଗ୍ରହଣ କରନ୍ତି, ଗୋଟେ ଥର ଖାଇଦିଅନ୍ତି ଆଉ ଗୋଟେ ଥର ପାକୁଳି କରନ୍ତି, ଗୋଟେ ଥର ଖାଇଦେବେ, ତାପରେ ଯେତେବେଳେ ବସିଥିବେ ଆଉ କିଛି ଖାଉନଥିବେ, କିନ୍ତୁ ସେଇଟାକୁ ବାହାର କରିକି ସେ ଆଉ ଥରେ ଖାଇବେ। ତା ଭିତରେ କ'ଣ ବ୍ୟବସ୍ଥା କରିଛନ୍ତି ଭଗବାନ ସେଇଟାକୁ ଆଉ ଥରେ ସେମାନେ କରିବେ। କ'ଣ ତାକୁ କହିଲେ, କ'ଣ ତାକୁ କହନ୍ତି, ପାକୁଳି, ହଁ ପାକୁଳି କରିବେ। ଏଇଭଳି ଭାବରେ ତାଙ୍କର ଦୁଇ ଥର ସେମାନେ ଖାଦ୍ୟ ଗ୍ରହଣ କରିବେ, ସେ ଖାଦ୍ୟକୁ ଚୋବେଇକି ରଖିଥିବେ, କେଉଁଠି ଷ୍ଟକ୍ ଥିବ ସେଇଟାକୁ ପୁଣି ଯେତେବେଳେ ଲିଜର୍ ଟାଇମ୍ରେ ତାକୁ ଚୋବଉଥିବେ, ସବୁବେଳେ ତାଙ୍କର ପାଟି ଚାଲିଥିବ। କିନ୍ତୁ ଏଇ ଯେଉଁ ବେଣୁନାଦ ଶୁଣିକିରି ତାଙ୍କର ସବୁ ବନ୍ଦ ହୋଇଯିବ, ପାକୁଳି ତ କରିବା ତ ଛାଡ଼ନ୍ତୁ, ଯେଉଁ ଖାଉଥିବେ ଘାସ ଚରୁଥିବେ ସେଇଟା ମଧ୍ୟ ଘାସ ନେଇକି ପାଟିରେ ରଖି ଚୋବେଇବା ପାଇଁ ବସିଲା ବେଳକୁ ଶୁଣିଲା ବେଳକୁ ଦନ୍ତ ଦଷ୍ଟ କବଳା, ଖାଲି ଦଷ୍ଟ କରିଦେଇଛନ୍ତି ବା ଦନ୍ତରେ ଚୋବେଇ ଦେଇଛନ୍ତି ଗୋଟେ ଥର, ଆଉ ଦାନ୍ତ ହରୁ ନାହିଁ, ଏଇଭଳି ଭାବରେ ରହିଗଲେ। ଭଗବାନ ବେଣୁରେ ଏଭଳି ଶକ୍ତି ରହିଛି ବେଣୁ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ସୁଦର୍ଶ୍ୱାମୀ କହୁଛନ୍ତି, ଓଡ଼ିଆରେ ମଧ୍ୟ ସେଇଟା କୁହାଯାଇଛି, ହନ୍ତ ହେ ଅବଳା ଇଦମ୍ ଚିତ୍ର ଶୁଣୁତ, ଇଏ ଆହୁରି ତମେ ଯେଉଁ କହିଲ ପୂର୍ବ ଶ୍ଳୋକରେ ଯେଉଁମାନେ ଗୋପୀମାନେ କହିଥିଲେ ଏ ଭଗବାନଙ୍କ ବେଣୁ ନାଁରେ ଶୁଣିକିରି ବିମାନରେ ଥିବା ଦେବସ୍ତ୍ରୀମାନେ ସବୁ ମୂର୍ଚ୍ଛା ହୋଇଗଲେ ସେଇ ଶ୍ଳୋକଟି କହିଥିଲେ ଯୁଗଳ ଗୀତ 2 ଏବଂ 3ରେ ଆଉ କେତେଜଣ ଗୋପୀ ବର୍ତ୍ତମାନ ଏ ଶ୍ଳୋକରେ କହୁଛନ୍ତି 4-5 ଶ୍ଳୋକରେ ସେ କହନ୍ତି ତାଠାରୁ ଆହୁରି ବିଚିତ୍ର କଥା ଶୁଣ ହନ୍ତ ଚିହ୍ନ ହେ ଅବଳା ତାଙ୍କୁ ସମ୍ବୋଧନ କରୁଛନ୍ତି ଅବଳା ଇଦମ୍ ଆହୁରି ବିଚିତ୍ର କଥା ଶୁଣ ଆହୁରି ଗୋଟେ ବିଚିତ୍ର କଥା ଅଛି କ'ଣ ସେଇଟା ଏଇଭଳି ଭାବରେ ଶ୍ଳୋକଟି କୁହାଯାଉଛି ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଦେବ ବନିତାନା ବିଦଗ୍ଧ ପ୍ରବଣାନାଂ କା ବାର୍ତ୍ତା ହଁ ସେମାନେ କେତେ ଉନ୍ନତ ସ୍ତରରେ ଦେବସ୍ତ୍ରୀମାନେ ଦେବଲୋକରେ ଯାହା ଉଦ୍ଧଙ୍ଗ ଅଛନ୍ତି ସତ୍ୟସ୍ଥା ଯେଉଁମାନଙ୍କ ସତ୍ୟଗୁଣର ପ୍ରାଧାନ୍ୟ ରହିଛି ସେମାନେ ଉନ୍ନତ ଲୋକକୁ ଯିବେ କିନ୍ତୁ ସେମାନେ କେତେ ଉନ୍ନତ ସ୍ତରର ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ କିନ୍ତୁ ତାଙ୍କ କଥା କ'ଣ କହିବା ସେମାନେ ବହୁତ ବିଦ୍ୱାନ ବ୍ୟକ୍ତି ସେମାନେ ସବୁ ରସ ଜ୍ଞାନରେ ରସ ଶାସ୍ତ୍ର ବିଷୟରେ ତାଙ୍କ ସବୁ ଜ୍ଞାନ ଅଛି ତାଙ୍କ କଥା କ'ଣ କହିବା ମୂଢ଼ ଜନ୍ତୁନାମ ବି ମୋହଂ ଶୁଣନ୍ତୁ ଇତି ଅନ୍ୟ ଆହୁ ମୂଢ଼ ମୂର୍ଖମାନେ ପଶୁମାନେ ଯେଉଁମାନେ କୁହାଯାଇଛି ପଶୁର ଉଦାହରଣ ଦିଆଯାଏ କାହିଁକିନା ଯେଉଁମାନେ ମୂର୍ଖମାନଙ୍କୁ ପଶୁ ବୋଲି କୁହାଯାଏ ପଶୁ ବୋଲି କୁହାଯାଇଛି ନା ଭାଗବତରେ ବର୍ଣ୍ଣନା କରାଯାଇଛି କ'ଣ ସଂସ୍କୃତ ପୁରୁଷ ପଶୁ ଭାଗବତ ବିଭିନ୍ନ ସ୍ଥାନରେ କୁହାଯାଇଛି ସହେବ ଗୋଖର ଯେଉଁ ମନୁଷ୍ୟମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଏ ବ୍ରହ୍ମଚିନ୍ତନ କଲେ ନାହିଁ ବା ବ୍ରହ୍ମ ଜିଜ୍ଞାସା କଲେ ନାହିଁ ସେମାନେ ପଶୁ ସ୍ତରରେ ଅଛନ୍ତି ବିଭିନ୍ନ ସ୍ଥାନରେ ସେଇଟା କୁହାଯାଇଛି ତେଣୁ ଏ ପଶୁ ଏତେ ମୂର୍ଖ ସ୍ତରରେ ଅଛି ଥାଇକରି ମଧ୍ୟ ତାଙ୍କର କଥା ଶୁଣ ଏଇଭଳି ଭାବରେ କେତେଜଣ ଗୋପୀ କହୁଛନ୍ତି ହନ୍ତ ଚିତ୍ରମିତି ଅଦ୍ଭୁତ ବି ଅଦ୍ଭୁତ ମିଦମ୍ ଇତି ଅର୍ଥ ଏ ବହୁତ ଅଦ୍ଭୁତ ଠାରୁ ବି ଆହୁରି ଅଦ୍ଭୁତ ଜିନିଷ ପଶୁମାନେ ଏଇଭଳି ଅବସ୍ଥାରେ ଇଏ କରୁଛନ୍ତି ଅବଶ୍ୟ ବୃନ୍ଦାବନ ପଶୁମାନେ ସାଧାରଣ ପଶୁ ନୁହନ୍ତି ସେମାନେ ସବୁ ଭଗବାନ ଭକ୍ତ ପଶୁ କଥା କ'ଣ କହିବା ପରେ ସବୁ ଆସିବ ବୃକ୍ଷ ଲତା ହେଇଥିଲେ ସମସ୍ତେ ଭଗବାନ ଭକ୍ତ ସମସ୍ତେ କେହି ଏମିତି ନୁହନ୍ତି ସାଧାରଣ ଜୀବ ସେମାନେ ସେମାନେ ବହୁତ ଉନ୍ନତ ଜୀବ ଯେମିତି ଆମେ ବର୍ଣ୍ଣନା କରାଯାଇଛି ବ୍ରହ୍ମ ସଂହିତାରେ ଚିନ୍ତାମଣି ପ୍ରକାର ସାତ୍ମ ସୁକାଳପ ବୃକ୍ଷ ଲକ୍ଷ୍ୟାଭୂତେଷୁ ସୁରଭି ରହିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସଦସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ଚିତ୍ ଜଗତର କଥା କୁହାଯାଇଛି ସେଠିକାର ଯେଉଁ ପ୍ରସ୍ତର ହେଉଛି ଚିନ୍ତାମଣି ସେ ପ୍ରସ୍ତର ମଧ୍ୟ ଯେ ନିର୍ଜୀବ ବା ତାର ଚେତନା ନାହିଁ ତା ନୁହଁ ସେମାନେ ମଧ୍ୟ ସଜୀବ ସମସ୍ତେ ସେଠି ଜୀବନ ଚେତନଶୀଳ ସେଠି କିଛି ଅଚେତନ ବସ୍ତୁ ନାହିଁ ଭୌତିକ ଜଗତରେ ସବୁ କିଛି ଅଚେତନ ବସ୍ତୁ କିନ୍ତୁ ଚିତ୍ ଜଗତରେ କୌଣସି ବସ୍ତୁ ଅଚେତନ ନୁହଁ ଚିନ୍ତାମଣି ଯାହା ଚିନ୍ତା କରିବ ସେ ପ୍ରଦାନ କରିବେ ଚିନ୍ତାମଣି ଚେତନଶୀଳ ସବୁକିଛି ଚେତନଶୀଳ ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପବୃକ୍ଷ ବହୁତ କଳ୍ପବୃକ୍ଷ ସବୁ ରହିଛନ୍ତି ସେଠିକା ବୃକ୍ଷମାନେ ସେମାନେ ମଧ୍ୟ ସବୁ ଚେତନଶୀଳ ଅବଶ୍ୟ ବୃକ୍ଷମାନେ ସବୁ ଚେତନଶୀଳ ଏଠି ମଧ୍ୟ ବୃକ୍ଷମାନେ ଚେତନଶୀଳ କିନ୍ତୁ ସେଇଟା ହେଉଛି ସେମାନେ କ'ଣ ନା ବିଶେଷତା ହେଉଛି ସେମାନେ ସବୁ ପ୍ରକାର ଦେଇପାରିବେ ଫଳ ସବୁ ସମୟରେ ଯେତେ ପରିମାଣରେ ଚାହିଁବେ ଦେଇପାରିବେ କଳ୍ପବୃକ୍ଷ ଏବଂ ଗାଭୀମାନେ ମଧ୍ୟ ସେଇଭଳିଆ ଲକ୍ଷ ଲକ୍ଷ ଭାବରେ ଗାଭୀ ଅଛନ୍ତି ଭଗବାନ ତାକୁ ପାଳନ କରନ୍ତି ଗୋଚାରଣ କରନ୍ତି ଏବଂ ଲକ୍ଷ୍ମୀ ମଧ୍ୟ ଲକ୍ଷ ଲକ୍ଷ ପ୍ରକାର ଲକ୍ଷ୍ମୀ ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କର ସେବା କରନ୍ତି ସବୁବେଳ ପାଇଁ ସେଠି ଆମର କହିବାର ଉଦ୍ଦେଶ୍ୟ ସେଠି କୌଣସି ଅଚେତନ ବସ୍ତୁ ନାହିଁ ସବୁ ଚେତନଶୀଳ ସଚିତ ଆନନ୍ଦ ଘନ ଖାଲି ଚେତନଶୀଳ ତା ନୁହଁ ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ ସମସ୍ତେ ଗଛ ଲତା ପଶୁ ପକ୍ଷୀ କୀଟ ବତନ ଯାହା ସବୁ ରହିଲେ ସମସ୍ତେ ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି ଇଏ ଅଦ୍ଭୁତ ମଧ୍ୟ ଆହୁରି ଅଦ୍ଭୁତ ହେ ଅବଳା ଏଠି କେତେଜଣ ଗୋପୀ ଆଉ ଅନ୍ୟମାନଙ୍କୁ ସମ୍ବୋଧନ କରୁଛନ୍ତି ଅବଳା ଅବଳା କହିବାର ଉଦ୍ଦେଶ୍ୟ ହେଉଛି ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ ଇତି ସ୍ତ୍ରୀଣା ଯୁଷ୍ମାକଂ ପାତିବ୍ରତ୍ୟ ବଳଂ କୃଷ୍ଣେନ ପ୍ରଥମତଃ ହେବ ଅପହୃତ ମିତି ଭାବ ସ୍ତ୍ରୀମାନଙ୍କର ଯେଉଁ ବଳ ସେଇଟା ହେଉଛି ପତିବ୍ରତା ବଳ କିନ୍ତୁ ଭଗବାନ ତାଙ୍କ ପ୍ରତିବୃତ୍ତା ବଳକୁ ସବୁ ହରି ନେଇଯାଇ ହରଣ କରିନେଇଛନ୍ତି ହରି ସିଏ ତାଙ୍କ ରୂପରେ ସମସ୍ତଙ୍କ ସବୁକିଛି ସବୁ ତ୍ୟାଗ କରିଦେଇଛନ୍ତି ନା ବ୍ରଜବାସୀମାନେ ସର୍ବଧର୍ମାନ ପରିତ୍ୟଜ୍ୟ ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି ଆମେ ସଂକ୍ଷେପରେ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି ଯଦ୍ୟପି ମହିଷ୍ୟାଦୟ ଗ୍ରାମ୍ୟା ଶୁକ୍ରାଦୟ ବନ୍ୟା ପରେ ବି ବହବ ପଶବସନ୍ତି ବହୁତ ପ୍ରକାର ପଶୁ ରହିଛନ୍ତି ଗ୍ରାମରେ ଏ ମହିଷୀ ଇତ୍ୟାଦି ସବୁ ରହିଛନ୍ତି ଗାଭୀ ପୁରୁଷମାନେ ସବୁ ରହିଛନ୍ତି ଶୁକ୍ରାଦ ବନ୍ୟା ବଣରେ ଶୁକ୍ରାଦି ସବୁ ରହିଛନ୍ତି କିନ୍ତୁ ପଶୁପସନ୍ତି ତେ ବି ବେଣୁବାଦୀନ ତଦୃଶାଗ ଭବନ୍ତି ସେମାନେ ମଧ୍ୟ ବେଣୁବାଦନ ଶ୍ରବଣ କରିକି ଏଇଭଳି ଭାବରେ ହେଇଯାଆନ୍ତି ତଥାପି ବୃଷାଦୀନ ଏବଂ ନିର୍ଦ୍ଦେଶ ତେସୁ ଶ୍ରୀକୃଷ୍ଣ ସେ ସ୍ନେହ ବିଶେଷା ବୃଷମାନଙ୍କ ବିଷୟରେ ଯେତେବେଳେ କୁହାଯାଉଛି ଏଠି ଭଗବାନଙ୍କର ସେମାନେ ଅତ୍ୟନ୍ତ ପ୍ରିୟ ବୃଷମାନେ ସେଥିପାଇଁ ସନାତନ ଗୋସ୍ୱାମୀ ଏମାନେ ବହୁତ ସ୍ନେହ ବିଶେଷରେ ତାଙ୍କ କଥା କୁହାଯାଇଛି ତତ୍ର ବୃଷାଦୀନା ଋତଚେତସ୍ତାଦୌ ଆଦୌ ଯଥୋତ୍ତରଂ ଶ୍ରେଷ୍ଠ ମୁହ୍ୟମ୍ ବୃଷମାନଙ୍କ ଠାରୁ ଆହୁରି ଶ୍ରେଷ୍ଠ ହେଉଛନ୍ତି କେଉଁମାନେ ନା ଯେଉଁମାନେ କ'ଣ ବୃଷ ତାଙ୍କଠାରୁ ଆହୁରି ଶ୍ରେଷ୍ଠ ହେଉଛନ୍ତି ମୃଗ ତାଙ୍କଠାରୁ ଆହୁରି ଶ୍ରେଷ୍ଠ ହେଉଛନ୍ତି ଗାଭୀମାନେ ଏଇଟାକୁ ସନାତନ ଗୋସ୍ୱାମୀ କହୁଛନ୍ତି ଯଥୋତ୍ତରଂ ଶ୍ରେଷ୍ଠ ତାଙ୍କର ସେଇଭଳି ଭାବେ ମୋହ ହେଇଯାଆନ୍ତି ଅଧିକରୁ ଅଧିକ ମୋହ ହେଇଯାଆନ୍ତି ଏବଂ ପୂର୍ବୋକ୍ତ ସିଦ୍ଧ ସ୍ତ୍ରୀ ଭାବତ ବି ଏସ ବିଶେଷ ହୁଏ ତେଣୁ ଏଇଭଳି ଭାବରେ ସେମାନେ ଦେବତାମାନଙ୍କ ସ୍ତ୍ରୀମାନେ ସେମାନେ ତ ବହୁତ ଉନ୍ନତ ସ୍ତରରେ ଅଛନ୍ତି ତେଣୁ ସେମାନେ ମୋହ ହେଲେ ବଡ଼ କଥା କ'ଣ କିନ୍ତୁ ଏମାନେ ପଶୁ ହେଇକରି ମଧ୍ୟ ଏମାନେ ମଧ୍ୟ ସେ ଶୁଣିକରି ମୋହ ହେଇଯାଉଛନ୍ତି ଖାଦ୍ୟ ଗ୍ରହଣ କରିପାରୁନାହାନ୍ତି ଖାଦ୍ୟ ତାଙ୍କର ଜୀବନ ହେଉଛି ଖାଲି ସେମାନେ ଖାଦ୍ୟ ଗ୍ରହଣ କରି ରହିବେ ତାଙ୍କର ଆଉ କିଛି ଜାଣନ୍ତି ନାହିଁ ସେମାନେ ଆହାର ନିଦ୍ରା ଭୟ ମୈଥୁନ ଏତିକି ଜାଣନ୍ତି ସେମାନେ ଆଉ ଅଧେ କିଛି ଜାଣନ୍ତି ନାହିଁ ସେଥିପାଇଁ ସେମାନେ ପଶୁ ଆମର ଗୋଟେ ରହିଛି କଥାରେ ଆହାର ନିଦ୍ରା ଭୟ ମୈଥୁନାଂଚ ସାମାନ୍ୟ ଗେତ ପଶୁ ବି ନାରାୟଣ ଅଧିକ ଧର୍ମ ହିଁ ତେଷ ହଉ ଅଧିକ ବିଶେଷ ହଉ ଧର୍ମେଣ ହୀନ ପଶୁ ବି ସମାନ ପଶୁମାନେ ସେମାନେ ଏ ଶରୀର ଚେତନା ଠାରୁ ଉର୍ଦ୍ଧକୁ ଯାଇପାରିବେ ନାହିଁ କିନ୍ତୁ ମନୁଷ୍ୟମାନେ ଶରୀର ଚେତନାରୁ ଉର୍ଦ୍ଧକୁ ଯାଇକରି ଆତ୍ମା ସ୍ତରକୁ ସେମାନେ ଯାଇପାରିବେ ତାଙ୍କର ରହିଛି ତାଙ୍କର ଚେତନା ରହିଛି କିନ୍ତୁ ଅଧିକାଂଶ ଲୋକ ସେ ପଶୁ ସ୍ତରରେ ରହିଛନ୍ତି ଆମେ ସେଇଟା କହିବାର କର୍ତ୍ତବ୍ୟ ଆମର କହିବାର ବର୍ତ୍ତମାନ ଆବଶ୍ୟକତା ନାହିଁ କିନ୍ତୁ ଆମର କହିବାର କଥା ହେଉଛି ଯେ ପଶୁମାନେ ହେଲେ ମଧ୍ୟ କିନ୍ତୁ ସେମାନେ ଏଇଭଳି ଭାବରେ ଭଗବାନଙ୍କର ବେଣୁଧନ ଶୁଣି ଶୁଣି ବେଣୁଶନ ଶୁଣିକରି ଆକର୍ଷିତ ହେଇଯାଇଛନ୍ତି ଖାଦ୍ୟ ବହନ କରିଦେଲେ ଖାଦ୍ୟ ଖାଦ୍ୟ ତାଙ୍କର ଆନନ୍ଦ ସେଇ ଖାଦ୍ୟରେ ହିଁ ରହିଛି କିନ୍ତୁ ସେଇଟାକୁ ବହନ କରିଦେଉଛନ୍ତି ଏବଂ ସେମାନେ କ'ଣ ଶୁଣନ୍ତି କିନ୍ତୁ ବର୍ତ୍ତମାନ ଏମାନେ ସବୁ ଭଗବାନ ସେ ବେଣୁନାଦ ଶୁଣିବା ପାଇଁ କର୍ଣ୍ଣକୁ କହୁଛନ୍ତି ନା ସଦ୍ୟ ବ୍ୟବହାର କରାଗଲା କ'ଣ ସେଇଟା ଦ୍ରୁତ କର୍ଣ୍ଣା କର୍ଣ୍ଣକୁ ସାବଧାନ ସହିତ କର୍ଣ୍ଣକୁ ବ୍ୟବହାର କରୁଛନ୍ତି ବେଣୁଗୀତ ଶୁଣିବା ପାଇଁ ଏଇଭଳି ଭାବରେ ଶ୍ଳୋକଟି ରହିଛନ୍ତି ତେଣୁ ଆଉ କ'ଣ ପାଠ କରିବା ଯେଉଁ ଓଡ଼ିଆରେ ଏଠି କୁହାଯାଇ ଲେଖାଯାଇ ସେ କଥା ସ୍ଥିର ବିଦ୍ୟୁତ ଶବ୍ଦ ମାଧ୍ୟମରେ ପରମେଶ୍ୱର ଭଗବାନଙ୍କ ବକ୍ଷ ବିଳା ଆସିନି ଲକ୍ଷ୍ମୀଦେବୀଙ୍କ କଥା ଉଲ୍ଲେଖ କରାଯାଇଛି ବୃନ୍ଦାବନର ପଶୁମାନେ ଯେତେବେଳେ ବଂଶୀଧ୍ୱନି ଶ୍ରବଣ କରନ୍ତି ସେତେବେଳେ ସେମାନେ ଆନନ୍ଦରେ ଅଭିଭୂତ ହୋଇ ସେମାନଙ୍କ ଖାଦ୍ୟ ଚର୍ବଣ ବନ୍ଦ କରିଦିଅନ୍ତି ଆଉ ଖାଦ୍ୟ ମଧ୍ୟ ଢୋକି ପାରନ୍ତି ନାହିଁ କୃଷ୍ଣ ବିରହୀ ଗୋପୀମାନେ ଭଗବାନଙ୍କ ବେଣୁବାଦନର ଏ ପ୍ରକାର ଅସାଧାରଣ ପ୍ରଭାବରେ ବିସ୍ମିତ ହୁଅନ୍ତି ହାର ହାସ ଏଇ ଯୌଗିକ ଶବ୍ଦ ମାଧ୍ୟମରେ ଭଗବାନ କୃଷ୍ଣଙ୍କ ହସ ସହିତ ଏକ ହାରର ତୁଳନା କରାଯାଇଛି ସେହି ବିଷୟରେ ଶ୍ରୀ ସିଦ୍ଧସ୍ୱାମୀ ନିମ୍ନଲିଖିତ ବ୍ୟାଖ୍ୟା ପ୍ରଦାନ କରିଛନ୍ତି ଶବ୍ଦଟିର ଅର୍ଥ ଏଇଆ ହୋଇପାରେ ଯେ ଯାହାଙ୍କ ହାସ୍ୟ ରତ୍ନହାର ପରି ଅତ୍ୟନ୍ତ ଉଜ୍ଜଳ କିମ୍ବା ଯାହାଙ୍କ ହସ ତାଙ୍କ ରତ୍ନହାରରେ ପ୍ରତିଫଳିତ ହେଉଥିଲା କାରଣ କୃଷ୍ଣ ଯେତେବେଳେ ବେଣୁବାଦନ କରନ୍ତି ସେ ମଥାଟିକୁ ନୀଚ କରନ୍ତି ଏବଂ ହସନ୍ତି ଏଇ ଯେଉଁ ରହିଛନ୍ତି ବେଣୁବାଦନ କରୁଛନ୍ତି ନା ଏଠି ମଥା ବି ଇଏ କରିନାହାନ୍ତି କିନ୍ତୁ ଏଠି ଯେଉଁ ରହିଛି ମଥାଟାକୁ ବାମ ପଟକୁ ଆଉଜାଇକରି ବୋଲିଛନ୍ତି ସେ ପ୍ରଥମେ ଶୁଣୁଥିଲେ ବାମ ବାହୁ କୃତ ବାମ କପୋଳ
ଚିତ୍ରଟା ଠିକ୍ ହେଇନାହିଁ, ମୁଖଟାକୁ ଏମିତି ଅଣେଇକିରି ଭଗବାନ ବେଣୁବାଦନ କରନ୍ତି, ତ୍ରିଭଙ୍ଗ ଲଳିତା ନା, କିନ୍ତୁ ଏଇଠି ତ୍ରିଭଙ୍ଗ ଲଳିତା ଏଇଠି ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ କୁହାଯାଇଛି, ହଁ ଶବ୍ଦଟିର କୃଷ୍ଣଙ୍କ ସହିତ, ହଁ ସେ ବି ସିଦ୍ଧର୍ଶ୍ୱମୀ କହୁଛନ୍ତି ଶବ୍ଦଟିର ଅର୍ଥ ଏହା ହେଇପାରେ ଯେ ଯାହାଙ୍କର ହାସ୍ୟ ରତ୍ନହାର ପରି ଅତ୍ୟନ୍ତ ଉଜ୍ଜଳ, କିମ୍ବା ଯାହାଙ୍କ ହସ ତାଙ୍କ ରତ୍ନହାରରେ ପ୍ରତିଫଳିତ ହେଉଥିଲା। କାରଣ କୃଷ୍ଣ ଯେତେବେଳେ ବେଳୁବାଦନ କରନ୍ତି ସେ ମଥାଟିକୁ ନୀଚ କରନ୍ତି ଏବଂ ହସନ୍ତି। ନୀଚ କରନ୍ତି ମାନେ ଏମିତି ବଙ୍କା କରିକି ଭଗବାନ ବେଣୁବାଦନ କରନ୍ତି। ଶବ୍ଦଟିର ଅର୍ଥ ଏହା ହେଇପାରେ ରତ୍ନହାର ସଦୃଶ ହସର ଜ୍ୟୋତି ବା ଦ୍ୟୁତିକୁ ବକ୍ଷ ଉପରେ ବିକିରଣ କରନ୍ତି, କିମ୍ବା ସେ କଣ୍ଠହାର ଦ୍ୱାରା ଠିକ୍ ଉଜ୍ଜଳ ହାସ୍ୟ ପରି ଦୀପ୍ତିମାନ ହଟେ। କଣ୍ଠରେ ହାର ବିନ୍ଧ ତାଙ୍କର ରହିଛି, ଭଗବାନଙ୍କର କୌସ୍କୁବ ମଣି ଇତ୍ୟାଦି ସବୁ ରହିଛି। ତେଣୁ ଏହିଭଳି ଭାବରେ ଲୋକମାନେ ଏଇ ଭଗବାନ ବେଣୁର ପ୍ରଶଂସା କରୁଛନ୍ତି। ବେଣୁର ବେଣୁ ନାଦ ଶୁଣିକିରି କିଏ କେଉଁଭଳି ଭାବରେ ମୋହ ହେଉଛନ୍ତି, ଗୋଟେ ପରେ ଗୋଟିଏ କହିବେ, କିନ୍ତୁ ଆମେ କଥା ଗୋଟିଏ ବିଶ୍ରାମ ଦେବା। ଏଇସବୁ ଗୋଟେ ରହିଛି ଭାଗବତ, ଆଉ ଗୋଟେ ଏଇଟା ଅଲଗା ସବୁ ସାର୍। ଠିକ୍ ଅଛି, ଆମେ ଏଇଠି ସବୁ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ୍ ଗୌରଭକ୍ତ କି ଜୟ ନିଥାଇ ଗୌର ପ୍ରମାନନ୍ଦେ।